ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ମଣିଷ ଜୀବନ ଦୁଇ ଦିନ ପାଇଁ, ଆଜି ଥିଲେ ପୁଣି କାଲିକୁ ନାହିଁ। ଆସିଛି ମୁଁ ଏକା, ଚାଲିଯିବି ଏକା, କରିଛି ନାମ ନୀତି ଧ୍ୟାନ ସେ।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ନିତ୍ୟଜୀବିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶହେବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆମେ ବିଶେଷ ଖୁସି। କେବଳ ସେତିକି ନୁହେଁ, ଆପଣ ନିଜେ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରୁଥିବାର ଜାଣି ମଧ୍ୟ ଆମେ ବିଶେଷ ଆନନ୍ଦିତ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଓ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ। ଆସନ୍ତୁ ଏହି ସମୟରେ ପ୍ରାର୍ଥନା ସହିତ ପ୍ରଭୁଙ୍କର ବାକ୍ୟର ନିକଟବର୍ତ୍ତୀ ହେବା। ଏହି ସମୟରେ ଆମମାନେ କେତେଜଣ ଭାଇ ଭଉଣୀଙ୍କ ନିମନ୍ତେ ପ୍ରାର୍ଥନା କରିବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ। ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ଆଶୀର୍ବାଦ ପାଇଁ, ତୁମର ଅନୁଗ୍ରହ ପାଇଁ, ତୁମର ମଙ୍ଗଳଦାନ ପାଇଁ ପ୍ରଭୁ, ଆଜି ଆମମାନେ ଅଯୋଗ୍ୟ ଅପଦାର୍ଥ ମନୁଷ୍ୟ ହେଲେ ମଧ୍ୟ ତୁମର ଦୟା, ତୁମର ଅନୁଗ୍ରହ, ତୁମର ପ୍ରେମ ଦେଇ ତୁମେ ଆମକୁ ବଞ୍ଚାଇ ରଖିଥିବାରୁ ତୁମର ଧନ୍ୟବାଦ କରୁଅଛୁ। ବାସ୍ତବରେ ପ୍ରଭୁ, ତୁମେ ଆମର ସତ୍ୟ ଜୀବନ୍ତ ପ୍ରଭୁ, ଆମର ପ୍ରାର୍ଥନା ଶ୍ରବଣକାରୀ ପ୍ରଭୁ। ପ୍ରଭୁ, ତୁମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସୁଯୋଗ ପାଇଁ, ଆଉ ନିବେଦନ ପ୍ରାର୍ଥନା କରୁଅଛୁ ବିଶେଷରେ ଏହି ସମୟରେ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କ ହୃଦୟରେ ତୁମେ କଥା କୁହ, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ସେମାନଙ୍କର ପରିବାରଗୁଡ଼ିକୁ ଆଶୀର୍ବାଦ କର, ସେମାନଙ୍କ ପରିବାରରେ ଯେଉଁମାନେ ଅସୁସ୍ଥ ଅଛନ୍ତି ପ୍ରଭୁ ତୁମେ ସେମାନଙ୍କୁ ସୁସ୍ଥତା ଦିଅ, ଯେଉଁମାନେ ଆତ୍ମିକ ଜୀବନରେ ଦୁର୍ବଳ ପ୍ରଭୁ ତୁମେ ସେମାନଙ୍କୁ ସବଳ କର, ଯେଉଁମାନେ ଦୁଃଖ ଓ ସମସ୍ୟାରେ ଅଛନ୍ତି ପ୍ରଭୁ ତୁମେ ସେମାନଙ୍କର ଦୁଃଖ ସମସ୍ୟା ଦୂର କରି ତୁମର ଶାନ୍ତି, ତୁମର ଆଶୀର୍ବାଦ, ତୁମର ଆନନ୍ଦ ପ୍ରତ୍ୟେକଙ୍କୁ ଦେଇ ତୁମରି ଗୌରବ ମହିମା ପାଇଁ ପ୍ରଭୁ ତୁମେ ସୁରକ୍ଷା କର, ସେହି ପରିବାରଗୁଡ଼ିକୁ ପ୍ରଭୁ ତୁମେ ସୁରକ୍ଷା କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଫିଲିପିୟ ପ୍ରଥମ ପର୍ବର 16 ପଦରୁ କିଛି ଅଂଶ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତ ପାଠରେ ଆମେ ଅଧ୍ୟୟନ ତଥା ଆଲୋଚନା କରି ଦେଖିଥିଲୁ ପାଉଲଙ୍କର ବନ୍ଧନ ଓ କ୍ଲେଶ ସୁଷମାଚାର କାର୍ଯ୍ୟରେ ପ୍ରତିବନ୍ଧକର କାରଣ ହୋଇନଥିଲା, ବରଂଚ ତହି ପରିବର୍ତ୍ତେ ସୁଷମାଚାର କାର୍ଯ୍ୟର ବୃଦ୍ଧି ସାଧନ କରିଥିଲା, ଯାହାକି ପାଉଲ ନିଜେ ଅତି ଦୃଢ଼ତାର ସହିତ ତାହା ପ୍ରକାଶ କରନ୍ତି। କିନ୍ତୁ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି, ପାଉଲ ବନ୍ଦୀ ହେବା ପରେ ଅନେକ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ନିମନ୍ତେ ଆଗ୍ରହ ପ୍ରକାଶ କଲେ। ସେମାନଙ୍କ ମଧ୍ୟରୁ କେହି କେହି ଈର୍ଷା ଓ ବିବାଦ ହେତୁ ଖ୍ରୀଷ୍ଟଙ୍କୁ ପ୍ରଚାର କଲେ ଓ ଆଉ କେହି କେହି ସଦ୍ଭାବରେ ତାହା କଲେ। ତେବେ ଗତପାଠରେ ଆମେ ଦେଖିଥିଲୁ ଯେ କେହି କେହି ଈର୍ଷା ଓ ବିବାଦ ହେତୁ ତାହା କଲେ, କାରଣ ସେମାନେ ପାଉଲଙ୍କ ପରି ପ୍ରଚାର କରି ଫଳପ୍ରଦ ହୋଇ ନ ପାରିବାରୁ ସେମାନଙ୍କ ମନରେ ଈର୍ଷା ଓ ବିବାଦ ରହିଥିଲା। କିନ୍ତୁ ଆଉ କେହି କେହି ସଦ୍ଭାବରେ ତାହା କଲେ। ତେବେ ସେ ଯାହା ହେଉନା କାହିଁକି, ଲକ୍ଷ୍ୟ କରନ୍ତୁ, ଏପରି କେତେକ ଲୋକ ଥିଲେ ଯେଉଁମାନେ କି ଉତ୍ତମ ମନୋଭାବ ନେଇ ସୁଷମାଚାର ପ୍ରଚାର କଲେ। ଫିଲିପିୟ ପ୍ରଥମ ପର୍ବର 16 ପଦରେ ଏହିପରି ଲେଖା ଅଛି, ମୁଁ ଯେ ସୁଷମାଚାରର ପକ୍ଷ ସମର୍ଥନ କରିବା ନିମନ୍ତେ ନିଯୁକ୍ତ ରହିଅଛି, ଏହା ଜାଣି ଏକ ପକ୍ଷ ପ୍ରେମ ହେତୁ ତାହା କରନ୍ତି। ଦେଖନ୍ତୁ, ଯେଉଁମାନେ ଈର୍ଷା ଓ ବିବାଦରେ ପ୍ରବର୍ତ୍ତିତ ହେଲେ ସେମାନେ ଖ୍ରୀଷ୍ଟଙ୍କୁ ପ୍ରଚାର କଲେ ସତ, ମାତ୍ର ବିଶ୍ୱସ୍ତ ଭାବରେ ନୁହେଁ। ସେମାନେ ପ୍ରକୃତରେ ପ୍ରେରିତ ପାଉଲଙ୍କୁ ହୀନ କରିବା ନିମନ୍ତେ ଚେଷ୍ଟା କରି ସେହି ପ୍ରକାର କଲେ, ମାତ୍ର ସେମାନେ ତାହାଙ୍କ ବିରୁଦ୍ଧରେ କିଛି କହିବା ନିମନ୍ତେ ସମର୍ଥ ହୋଇପାରିଲେ ନାହିଁ। ବର୍ତ୍ତମାନ ସେ କାରାଗାର ମଧ୍ୟରେ ଅଛନ୍ତି ଓ ନିଜର ଆତ୍ମପକ୍ଷ ସମର୍ଥନ କରିବା ନିମନ୍ତେ ସମର୍ଥ ନୁହନ୍ତି। ଏହି ଲୋକମାନେ ବାହାରକୁ ଯାଇ ସୁଷମାଚାର ପ୍ରଚାର କରନ୍ତି, ମାତ୍ର ସେମାନେ ପାଉଲଙ୍କ ବିରୁଦ୍ଧରେ ମଧ୍ୟ କିଛି କଥା କହନ୍ତି। ତେବେ ଦେଖନ୍ତୁ 17 ପଦରେ ଲେଖା ଅଛି, କିନ୍ତୁ ଅନ୍ୟ ପକ୍ଷ ମୋହର ବନ୍ଧନରେ ମୋତେ କ୍ଲେଶ ଦେବାକୁ ଭାବି ଅସରଳ ଭାବରେ ସ୍ୱାର୍ଥପରତା ସକାଶେ ଖ୍ରୀଷ୍ଟଙ୍କୁ ପ୍ରଚାର କରନ୍ତି। ଏହି ଲୋକମାନେ ଦୁଇଟି ଦଳରେ ବିଭକ୍ତ ହୋଇଥିବାର ଆମେ ଲକ୍ଷ୍ୟ କରୁଅଛୁ, ଦଳେ ପାଉଲଙ୍କ ସପକ୍ଷରେ ଓ ଦଳେ ପାଉଲଙ୍କ ବିପକ୍ଷରେ। କିନ୍ତୁ ଏହି ଉଭୟ ଦଳ ପ୍ରତି ପାଉଲଙ୍କର କି ପ୍ରକାର ମନୋଭାବ ଥିଲା, ଆସନ୍ତୁ ବର୍ତ୍ତମାନ ଆମେ ତାହା ଲକ୍ଷ୍ୟ କରିବାକୁ ପାରିବା। ପ୍ରଥମ ପର୍ବର 18 ପଦରେ ଲେଖା ଅଛି, ସେଥିରେ ବା କ'ଣ, କପଟ ଭାବରେ ହେଉ ବା ସରଳ ଭାବରେ ହେଉ, ଯେକୌଣସି ପ୍ରକାରେ ଖ୍ରୀଷ୍ଟ ପ୍ରଚାରିତ ହେଉଅଛନ୍ତି, ଏଥିରେ ମୁଁ ଆନନ୍ଦ କରୁଅଛି, ହଁ ଆନନ୍ଦ କରିବି। ପାଉଲ ଏଥିପ୍ରତି ବିଶେଷ ଚିନ୍ତିତ ନୁହନ୍ତି, କାରଣ ପାଉଲଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଖ୍ରୀଷ୍ଟ ପ୍ରଚାରିତ ହୁଅନ୍ତୁ, ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାରିତ ହେଉ, କପଟ ଭାବରେ ହେଉ ବା ସରଳ ଭାବରେ ହେଉ, ସେଥିରେ କିଛି ଜାୟଜ ନାହିଁ, ମାତ୍ର ଖ୍ରୀଷ୍ଟ ପ୍ରଚାରିତ ହୁଅନ୍ତୁ। ହଁ, ଏହା ଅତି ଦୁଃଖର ବିଷୟ ଯେ ସମୟ ସମୟେ ଖ୍ରୀଷ୍ଟ ଈର୍ଷା ଓ ବିବାଦ ମଧ୍ୟ ଦେଇ ପ୍ରଚାରିତ ହୁଅନ୍ତି, ଓ ସେ ଆଜି ମଧ୍ୟ ସେହିପରି ପ୍ରଚାରିତ ହୁଅନ୍ତି। ମାତ୍ର ସେ ଯେପରି ଭାବେ ହେଉ ନା କାହିଁକି, ଯେତେବେଳେ ଖ୍ରୀଷ୍ଟ ପ୍ରଚାରିତ ହୁଅନ୍ତି, ଆମେ ପ୍ରତ୍ୟେକ ଆନନ୍ଦିତ ହେବା ଉଚିତ, ଆମେ ସଦାସର୍ବଦା ଆନନ୍ଦ କରିବା ଉଚିତ, କାରଣ ଏହା ବିଶ୍ୱାସୀମାନଙ୍କର ଦୁର୍ବଳତା କିନ୍ତୁ ଖ୍ରୀଷ୍ଟଙ୍କର ନୁହେଁ, କିନ୍ତୁ ଖ୍ରୀଷ୍ଟ ଆମମାନଙ୍କ ଦୁର୍ବଳତାର ପ୍ରତିକାର କରନ୍ତି। ତେଣୁ ଖ୍ରୀଷ୍ଟ ପ୍ରଚାରିତ ହେବା ସବୁଠାରୁ ମୁଖ୍ୟ ବିଷୟ। ଅନେକ ସମୟରେ ଆମେ ବକ୍ତାଙ୍କ ମୁଖରୁ ଈଶ୍ୱରଙ୍କ ବାକ୍ୟ ପ୍ରଚାର ନ ଶୁଣି ବକ୍ତାଙ୍କର ସମାଲୋଚନା କରୁ। ଅନେକ ମଧ୍ୟ ସ୍ତ୍ରୀ ଲୋକମାନେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କଲେ ତହିଁରେ ସନ୍ତୁଷ୍ଟ ନଥାନ୍ତି କି ସନ୍ତୋଷ ପାଆନ୍ତି ନାହିଁ, କିନ୍ତୁ ଅନେକ କ୍ଷେତ୍ରରେ ଦେଖାଯାଏ ଯେ ସ୍ତ୍ରୀ ଲୋକମାନେ ପୁରୁଷମାନଙ୍କ ଅପେକ୍ଷା ଅଧିକ ସୁନ୍ଦର ଭାବେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରନ୍ତି। ତେବେ ଏପରି କ୍ଷେତ୍ରରେ ଆମମାନଙ୍କର ମନୋଭାବ କିପରି ହେବା ଉଚିତ? ଆମେ ସେମାନଙ୍କ ଲାଗି ନୁହେଁ, ମାତ୍ର ଈଶ୍ୱରଙ୍କ ବାକ୍ୟ ଯେ ପ୍ରଚାରିତ ହେଉଅଛି ସେଥିଲାଗି ଆନନ୍ଦ କରିବା ଉଚିତ। ଆମେ ମନୁଷ୍ୟକୁ ଦେଖିବା ଉଚିତ ନୁହେଁ, ମାତ୍ର ଈଶ୍ୱରଙ୍କ ବାକ୍ୟ ପ୍ରଚାରକୁ ମୁଖ୍ୟ ସ୍ଥାନ ଦେଇ ତହିଁ ନିମନ୍ତେ ଆନନ୍ଦ କରିବା ଉଚିତ। ଦିନେ ପ୍ରଭୁଙ୍କର ଜଣେ ଦାସ ତାଙ୍କର ବନ୍ଧୁଙ୍କ ସହିତ ଉଦ୍ୟାନ ମଧ୍ୟ ଦେଇ ଯାଉଥିବା ସମୟରେ ଜଣେ ସ୍ତ୍ରୀ ଲୋକ ସେଠାରେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଥିଲେ। ତେବେ ତାଙ୍କର ବନ୍ଧୁ ଜଣକ ତାଙ୍କୁ କହିଲେ, ଏହା କ'ଣ ଏକ ଲଜ୍ଜାର ବିଷୟ ନୁହେଁ କି ଯେ ଏଠାରେ ଏକ ସ୍ତ୍ରୀ ଲୋକ ପ୍ରଚାର କରୁଅଛି? ତାପରେ ପ୍ରଭୁଙ୍କର ସେହି ଦାସ ତାଙ୍କୁ କହିଲେ, ଏହା ଏକ ଲଜ୍ଜାଜନକ ବିଷୟ ଯେ ଏଠାରେ ଏପରି ଏକ ପୁରୁଷ ନାହିଁ ସେହି ସ୍ତ୍ରୀ ଲୋକର ସ୍ଥାନ ଗ୍ରହଣ କରିବା ନିମନ୍ତେ। ତାହିଁ ହେଉଛି ସମସ୍ୟାର ବିଷୟ। କିନ୍ତୁ ଈଶ୍ୱରଙ୍କ ନାମରେ ଧନ୍ୟବାଦ ହେଉ ଯେ ଖ୍ରୀଷ୍ଟ ପ୍ରଚାରିତ ହେଉଅଛନ୍ତି, ତାହିଁ ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ। ଯେତେବେଳେ ଈଶ୍ୱରଙ୍କ ବାକ୍ୟ ପ୍ରଚାରିତ ହେଉଅଛି, ଆମେ ତହିଁ ନିମନ୍ତେ ଆନନ୍ଦ କରିବା ଉଚିତ। ତେବେ ଖ୍ରୀଷ୍ଟ ଯେ କପଟ ଭାବରେ ମଧ୍ୟ ପ୍ରଚାରିତ ହୋଇପାରିବେ ଓ ତଥାପି ଲୋକମାନେ ଉଦ୍ଧାରପ୍ରାପ୍ତ ହୋଇପାରିବେ, ଏହା ଜାଣିବା ଅତି କୌତୂହଳଜନକ ତଥା ସାନ୍ତ୍ୱନାଦାୟକ ମଧ୍ୟ, କାରଣ ଈଶ୍ୱର ତାହାଙ୍କର ବାକ୍ୟକୁ ସମ୍ମାନ ଦିଅନ୍ତି, ତାହା ମଧ୍ୟ ଆମେ ଜାଣି ରଖିବା ଉଚିତ। ଈଶ୍ୱରଙ୍କ ଆତ୍ମା ହେଉଛନ୍ତି ଜଣେ ଯେ କି ଆଶୀର୍ବାଦ ଆଣିପାରନ୍ତି, ଓ ସେ କେବଳ ଆପଣଙ୍କୁ ଆଶୀର୍ବାଦ କରିପାରିବେ ଯେତେବେଳେ ଈଶ୍ୱରଙ୍କ ବାକ୍ୟ ପ୍ରଚାରିତ ହୁଏ। ପ୍ରଥମ ପର୍ବର 19 ପଦରେ ଏହିପରି ଲେଖା ଅଛି, କାରଣ ମୁଁ ଜାଣେ ଯେ ତୁମାନଙ୍କ ନିବେଦନ ଓ ଯୀଶୁଖ୍ରୀଷ୍ଟଙ୍କ ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ଏସବୁ ମୋହର ପରିତ୍ରାଣର ଅନୁକୂଳ ହେବ। ଏଠାରେ ପାଉଲଙ୍କ ଚିନ୍ତାଧାରାରେ ଏହି ପରିତ୍ରାଣର ଅର୍ଥ ହେଉଛି କାରାଗାର ମଧ୍ୟରୁ ତାହାଙ୍କର ମୁକ୍ତି। ଲେଖା ଅଛି, ତୁମମାନଙ୍କ ନିବେଦନ ଦ୍ୱାରା। ମୋର ଜଣେ ବନ୍ଧୁ ତାଙ୍କର ଅନୁଭୂତି ମଧ୍ୟ ଦେଇ ଏହିପରି କହନ୍ତି, ସେ ଯେତେବେଳେ କର୍କଟ ରୋଗରେ ପୀଡ଼ିତ ଥିଲେ ସେତେବେଳେ ସେ ଲୋକମାନଙ୍କୁ ତାହାଙ୍କ ନିମନ୍ତେ ପ୍ରାର୍ଥନା କରିବା ପାଇଁ ଅନୁରୋଧ କରିବାରୁ ଲୋକମାନେ ତାହାଙ୍କୁ ପ୍ରଶ୍ନ କଲେ, ତୁମେ କାହିଁକି ଲୋକମାନଙ୍କୁ ପ୍ରାର୍ଥନା କରିବା ନିମନ୍ତେ ଅନୁରୋଧ କରୁଅଛ? ସେମାନେ ତାହାଙ୍କୁ କହିଲେ, ତୁମେ କ'ଣ ଜାଣ ନାହିଁ ଯେ ତୁମେ ଯେତେବେଳେ ତାହାଙ୍କ ନିକଟରେ ପ୍ରାର୍ଥନା କରିବ ସେତେବେଳେ ସେ ତୁମକୁ ସୁସ୍ଥତା ଦେବେ? ବନ୍ଧୁ ଜଣକ କହନ୍ତି ଯେ ବାଇବଲ ସ୍ପଷ୍ଟ ଭାବେ ପ୍ରକାଶ କରେ ଈଶ୍ୱର ତାହାଙ୍କ ଲୋକମାନଙ୍କର ପ୍ରାର୍ଥନା ଶୁଣନ୍ତି ଓ ଉତ୍ତର ମଧ୍ୟ ଦିଅନ୍ତି। ପ୍ରିୟ ବନ୍ଧୁ, ଆମେ ଈଶ୍ୱରଙ୍କ ଲୋକମାନଙ୍କୁ ମଧ୍ୟ ପ୍ରାର୍ଥନା କରିବା ନିମନ୍ତେ ଅନୁରୋଧ କରିବା ଆବଶ୍ୟକ। ପାଉଲ କହନ୍ତି ଯେ ସେ ସେମାନଙ୍କର ପ୍ରାର୍ଥନା ଦ୍ୱାରା ମୁକ୍ତ ହେବେ ବୋଲି ଆଶା କରନ୍ତି। କେବଳ ସେତିକି ନୁହେଁ, ସେ ଆହୁରି ମଧ୍ୟ କହନ୍ତି ଯୀଶୁଖ୍ରୀଷ୍ଟଙ୍କ ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ସେ ସେହି ବନ୍ଧନ ଓ କ୍ଲେଶରୁ ମୁକ୍ତିଲାଭ କରିବେ। ହଁ ପ୍ରିୟ ବନ୍ଧୁ, ଆପଣ ମୁଁ ଆମେ କେବଳ ଗୋଟିଏ ଉପାୟରେ ପ୍ରଭୁଙ୍କଠାରୁ ଆମର ସାହାଯ୍ୟ ପାଇପାରିବା, ଆଉ ତାହା ହେଉଛି ପ୍ରାର୍ଥନା। ଆମେ ମଧ୍ୟ ପ୍ରଭୁଙ୍କର ସେବକ ସେବିକା ତଥା ଦାସଦାସୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ଉଚିତ, କାରଣ ପ୍ରାର୍ଥନା ଅସମ୍ଭବକୁ ସମ୍ଭବରେ ପରିଣତ କରେ। ଏହାପରେ 20 ପଦରେ ଲେଖା ଅଛି, ଏ ସମ୍ବନ୍ଧରେ ମୋର ଏକାନ୍ତ ଆକାଂକ୍ଷା ଓ ଭରସା ଅଛି ଯେ ମୁଁ କୌଣସି ବିଷୟରେ ଲଜ୍ଜିତ ହେବି ନାହିଁ, କିନ୍ତୁ ସର୍ବଦା ଯେଉଁପରି ଏବେ ମଧ୍ୟ ସେହିପରି ଅତି ସାହସରେ ଜୀବନରେ ହେଉ ବା ମରଣରେ ହେଉ ଖ୍ରୀଷ୍ଟଙ୍କୁ ମୋର ଶରୀରରେ ମହିମାନ୍ୱିତ କରିବି। ପାଉଲ କହନ୍ତି ଯେତେବେଳେ ସେ ଏହି ଜୀବନରେ ଅଛନ୍ତି ସେ ତାହାଙ୍କର ସାକ୍ଷ୍ୟ ନିମନ୍ତେ ଲଜ୍ଜିତ ହେବାକୁ ଚାହାନ୍ତି ନାହିଁ, ଓ ସେ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଉପସ୍ଥିତି ମଧ୍ୟକୁ ଆସିବେ ସେତେବେଳେ ମଧ୍ୟ ଲଜ୍ଜିତ ହେବାକୁ ଚାହାନ୍ତି ନାହିଁ। ପ୍ରେରିତ ଯୋହନ ଘଟଣାଟିକୁ ଏହିପରି ପ୍ରକାଶ କରନ୍ତି ଯେ ଯେତେବେଳେ ପ୍ରଭୁ ଯୀଶୁ ତାହାଙ୍କର ବିଶ୍ୱାସୀ ମଣ୍ଡଳୀକୁ ତାହାଙ୍କ ସହିତ ନେଇଯିବା ନିମନ୍ତେ ଆଗମନ କରିବେ, ଏହା ମଧ୍ୟ ବିଶ୍ୱାସୀମାନଙ୍କ ପକ୍ଷେ ସମ୍ଭବ ଯେ ସେମାନେ ତାହାଙ୍କର ପ୍ରକାଶିତ ହେବା ସମୟରେ ଲଜ୍ଜାବୋଧ କରିବେ। ପ୍ରଥମ ଯୋହନ ଦୁଇ ପର୍ବର ଅଠେଇଶ ପଦରେ ଲେଖା ଅଛି, ଅତେବ ହେ ବତ୍ସ୍ୟଗଣ, ତାହାଙ୍କଠାରେ ରୁହ, ଯେପରି ସେ ଯେତେବେଳେ ପ୍ରକାଶିତ ହେବେ ସେତେବେଳେ ତାହାଙ୍କ ଆଗମନ ସମୟରେ ତାହାଙ୍କ ଛାମରେ ଆମ୍ଭେମାନେ ଲଜ୍ଜିତ ନ ହୋଇ ସାହସପ୍ରାପ୍ତ ହେବା। ତେଣୁ ଏହା ଆମେ ମନ ମଧ୍ୟରେ ରଖିବା ଉଚିତ। ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଏହି ବିଷୟରେ ସଚେତନ ହେବା ଉଚିତ। ଅନେକ ଖ୍ରୀଷ୍ଟ ବିଶ୍ୱାସୀ ପ୍ରଭୁ ଯୀଶୁଙ୍କ ଦ୍ୱିତୀୟ ଆଗମନ ବିଷୟରେ କଥାବାର୍ତ୍ତା କରନ୍ତି, ମାତ୍ର ସେମାନେ ପ୍ରଭୁ ଯୀଶୁଙ୍କର ଆଗମନ ନିମନ୍ତେ ପ୍ରକୃତରେ ପ୍ରସ୍ତୁତ ନୁହନ୍ତି। ତେବେ ଆପଣ ପ୍ରଶ୍ନ କରିପାରନ୍ତି, ତାହେଲେ ସେମାନେ କ'ଣ ଉଦ୍ଧାରପ୍ରାପ୍ତ ନୁହନ୍ତି? ହଁ, ସେମାନେ ଉଦ୍ଧାରପ୍ରାପ୍ତ, ମାତ୍ର ସେମାନଙ୍କର ଜୀବନ ସୁଷମାଚାରର ପ୍ରଶଂସା କରେ ନାହିଁ। ସେମାନେ ତାହାଙ୍କର ପ୍ରକାଶିତ ହେବା ସମୟରେ ଲଜ୍ଜିତ ହେବେ। ପାଉଲ କହନ୍ତି ଯେ ସେ ଖ୍ରୀଷ୍ଟଙ୍କର ପୁନରାଗମନ ବିଷୟରେ ତାହାଙ୍କ ସମ୍ମୁଖରେ ଲଜ୍ଜିତ ହେବାକୁ ଚାହାନ୍ତି ନାହିଁ। ଆପଣ ଜାଣିପାରୁଥିବେ ଯେ ଏହି ପର୍ବଟି ଖ୍ରୀଷ୍ଟୀୟ ଜୀବନଯାପନର ଏକ ଦାର୍ଶନିକ ଭାବଧାରା ପ୍ରଦାନ କରେ। ଆପଣ ଲକ୍ଷ୍ୟ କରିବାକୁ ପାରିବେ ଯେ ପାଉଲ ଏହି ପତ୍ରର ଚାରୋଟି ଯାକ ପର୍ବର ଚାରୋଟି ମୁଖ୍ୟ ପ୍ରସଙ୍ଗ ଗୋଟିଏ ପଦରେ ବା ଗୋଟିଏ ବାକ୍ୟରେ ସମାପ୍ତ କରିଅଛନ୍ତି। ତେବେ ଏହି ପ୍ରଥମ ପର୍ବର ମୁଖ୍ୟ ପ୍ରସଙ୍ଗକୁ ପାଉଲ ଏହି ପ୍ରଥମ ପର୍ବର ଏକୋଇଶ ପଦରେ ସଂକ୍ଷେପରେ ପ୍ରକାଶ କରିଅଛନ୍ତି। ଦେଖନ୍ତୁ, ପ୍ରଥମ ପର୍ବର ଏକୋଇଶ ପଦରେ ଏହିପରି ଲେଖା ଅଛି, କାରଣ ମୋ ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ, ପୁଣି ମୃତ୍ୟୁଭୋଗ ଲାଭଜନକ। ଏହା ହିଁ ହେଉଛି ଖ୍ରୀଷ୍ଟୀୟ ଜୀବନଯାପନର ଦାର୍ଶନିକ ଚିନ୍ତାଧାରା। ମୋ ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ, ପୁଣି ମୃତ୍ୟୁଭୋଗ ଲାଭଜନକ। ପ୍ରଭୁଙ୍କର ଜଣେ ଦାସ କହନ୍ତି ଯେ ଲାଭର ଅର୍ଥ ହେଉଛି ସେହି ବିଷୟର ଅତ୍ୟଧିକତା ବା ବହୁଳତା। ଯଦି ଜୀବନଧାରଣ ଖ୍ରୀଷ୍ଟ, ତାହେଲେ ମୃତ୍ୟୁଭୋଗ ଖ୍ରୀଷ୍ଟଙ୍କ ନିମନ୍ତେ ଆହୁରି ଅଧିକ। ଏହାର ଅର୍ଥ ତାହାଙ୍କ ନିକଟକୁ ଯିବା ଓ ତାହାଙ୍କ ସହିତ ରହିବା। ପାଉଲ ଖ୍ରୀଷ୍ଟଙ୍କ ନିମନ୍ତେ ଜୀବନ ଧାରଣ କରିବାକୁ ଓ ମୃତ୍ୟୁଭୋଗ କରିବାକୁ ଶ୍ରେୟସ୍କର ବୋଲି ବିଚାର କରିଥିଲେ। ଅନ୍ୟ ଅର୍ଥରେ କହିବାକୁ ଗଲେ ପାଉଲ କହନ୍ତି, ମୋ ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ ଓ ମୃତ୍ୟୁଭୋଗ ତାହାଙ୍କ ସହିତ ରହିବା ନିମନ୍ତେ। ଖ୍ରୀଷ୍ଟ ବିଶ୍ୱାସୀର ଜୀବନରେ ଖ୍ରୀଷ୍ଟଙ୍କର ବାସ୍ତବତାକୁ ଉପଲବ୍ଧି କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ତାହାଙ୍କ ସହିତ ସହଭାଗିତା ସ୍ଥାପନ କରିବା ହେଉଛି ସବୁଠାରୁ ମହାନ ବିଷୟ। ଯେପରି ଆମମାନଙ୍କର ଆନନ୍ଦ ପୂର୍ଣ୍ଣ ହୁଏ, ତାହେଲେ ଆମମାନଙ୍କର ସାକ୍ଷ୍ୟ ଶକ୍ତିଯୁକ୍ତ ହେବ। ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ପ୍ରଭୁଙ୍କ ନିମନ୍ତେ ନିଜକୁ ଉତ୍ସର୍ଗ କରିଛନ୍ତି ବୋଲି କହନ୍ତି, ପ୍ରଭୁଙ୍କ ନିମନ୍ତେ ସେବା କରିବାକୁ ଚାହାନ୍ତି, ପ୍ରଭୁଙ୍କ ନିମନ୍ତେ ଅଧିକ କିଛି କରିବାକୁ ଚାହାନ୍ତି, ମାତ୍ର ସେମାନେ ପ୍ରଭୁଙ୍କ ସହିତ ସହଭାଗିତା ସ୍ଥାପନ କରନ୍ତି ନାହିଁ। କିନ୍ତୁ ଯେପର୍ଯ୍ୟନ୍ତ ଆମେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇନାହୁଁ ଓ ତାହାଙ୍କ ସହ ସହଭାଗିତା ସ୍ଥାପନ କରିନାହୁଁ, ସେପର୍ଯ୍ୟନ୍ତ ଆମେ ଖ୍ରୀଷ୍ଟଙ୍କ ନିମନ୍ତେ ଫଳଧାରଣ କରିପାରିବା ନାହିଁ। ଯଦି ଆମେ ଖ୍ରୀଷ୍ଟଙ୍କ ନିମନ୍ତେ ଫଳ ଫଳିବାକୁ ଚାହୁଁ, ତାହେଲେ ଖ୍ରୀଷ୍ଟଙ୍କ ସହିତ ସହଭାଗିତା ସ୍ଥାପନ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ବର୍ତ୍ତମାନ ଆମେ ଜାଣିବାକୁ ପାରୁଛୁ ଯେ ପାଉଲ କାହିଁକି ଅନ୍ୟମାନଙ୍କର ସମାଲୋଚନାମୂଳକ ମନ୍ତବ୍ୟରେ ଅବିଚଳିତ ଥିଲେ। କାରଣ ଆପଣ ଜଣେ ବ୍ୟକ୍ତିକୁ ଆଘାତ ଦେଇପାରିବେ ନାହିଁ ଯେ କି ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ଓ ସହଭାଗିତା ସ୍ଥାପନ କରିଅଛି, ଏହିପରି ବ୍ୟକ୍ତି ପ୍ରତି କିଏ କ'ଣ କରିପାରିବ? ପାଉଲ କହନ୍ତି, ମୋ ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ, ପୁଣି ମୃତ୍ୟୁଭୋଗ ଲାଭଜନକ। ଏହା ଖ୍ରୀଷ୍ଟୀୟ ଜୀବନଯାପନର ଏକ ଉଚ୍ଚତମ ସୋପାନ। ଆମ ପ୍ରତ୍ୟେକଙ୍କର ସେହିପରି ଲକ୍ଷ୍ୟ ରହିବା ଉଚିତ। ଆମେ ପ୍ରତ୍ୟେକ ସେହି ସୋପାନରେ ଉପନୀତ ହେବା ଆବଶ୍ୟକ। ଆଜି ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେବା ଆବଶ୍ୟକ ଯେ ମୁଁ ବଞ୍ଚିଲେ ଖ୍ରୀଷ୍ଟଙ୍କ ନିମନ୍ତେ ବଞ୍ଚିବି ଓ ମଲେ ଖ୍ରୀଷ୍ଟଙ୍କ ନିମନ୍ତେ ମରିବି, ଯେପରି ମୁଁ ତାହାଙ୍କ ସହିତ ରହିପାରିବି। ଏହାପରେ ବାଇଶ ପଦରେ ଲେଖା ଅଛି, କିନ୍ତୁ ଶରୀରରେ ଜୀବନଧାରଣ ଯଦି ମୋ ପକ୍ଷରେ ଫଳପ୍ରଦ କାର୍ଯ୍ୟସାଧନ ହୁଏ ତେବେ ମୁଁ କ'ଣ ପସନ୍ଦ କରିବି ତାହା ଜାଣେ ନାହିଁ। ପାଉଲ ତାଙ୍କର ଭବିଷ୍ୟତ ବିଷୟ ନେଇ କିଛି ଜାଣିନଥିଲେ, ଯେପରି ଆପଣ ଓ ମୁଁ ଆମେ ଆମର ଭବିଷ୍ୟତ ବିଷୟ ନେଇ କିଛି ଜାଣୁନା, ଏପରିକି ଏକ ଦିନ ଆମ ନିମନ୍ତେ କ'ଣ ଆଣିଦେବ ତାହା ମଧ୍ୟ ଆମେ ଜାଣୁନା। 23-24 ପଦରେ ଲେଖା ଅଛି, ମୁଁ ଦୁଇଟି ବିଷୟ ଘେନି ମହାସମସ୍ୟାରେ ପଡ଼ିଅଛି। ଇହଲୋକରୁ ପ୍ରସ୍ଥାନ କରି ଖ୍ରୀଷ୍ଟଙ୍କ ସହିତ ରହିବାକୁ ମୋର ଇଚ୍ଛା, କାରଣ ତାହା ଅତୀବ ଶ୍ରେୟସ୍କର, ମାତ୍ର ଶରୀରରେ ରହିବା ତୁମମାନଙ୍କ ନିମନ୍ତେ ଅଧିକ ଆବଶ୍ୟକ। ପାଉଲ କହନ୍ତି ଯେ ସେ ଦୁଇଟି ବିଷୟ ଘେନି ମହାସମସ୍ୟାରେ ପଡ଼ିଅଛନ୍ତି। ଗୋଟିଏ ହେଉଛି ଯେ ସେ ଇହଲୋକରୁ ପ୍ରସ୍ଥାନ କରି ଖ୍ରୀଷ୍ଟଙ୍କ ସହିତ ରହିବାକୁ ଚାହାନ୍ତି, ଯାହାକି ଦୁଇଟି ବିଷୟ ମଧ୍ୟରେ ଅତୀବ ଶ୍ରେୟସ୍କର, ଓ ଦ୍ୱିତୀୟଟି ହେଉଛି ଯେ ସେ ଫିଲିପିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ସହିତ ରହିବା ନିମନ୍ତେ ଅଧିକ ଆବଶ୍ୟକ କରନ୍ତି, କାରଣ ସେମାନେ ତାହାଙ୍କୁ ଚାହାନ୍ତି। ମୋର ଜଣେ ବନ୍ଧୁ ଏପରି କହନ୍ତି ଯେ ପ୍ରଥମଥର ପାଇଁ ତାହାଙ୍କର କର୍କଟ ରୋଗର ଚିକିତ୍ସା କରାଯିବା ସମୟରେ ଜଣେ ଭଉଣୀଙ୍କଠାରୁ ଏହିପରି ଏକ ପତ୍ର ଆସିଥିଲା, ଆଉ ତହିଁରେ ଲେଖାଥିଲା, ମୁଁ ଜାଣେ ଯେ ପ୍ରତ୍ୟେକ ଲୋକ ଆପଣଙ୍କର ସୁସ୍ଥତା ନିମନ୍ତେ ପ୍ରାର୍ଥନା କରୁଅଛନ୍ତି, ମାତ୍ର ମୁଁ ପ୍ରାର୍ଥନା କରୁଅଛି ଯେପରି ପ୍ରଭୁ ଆପଣଙ୍କୁ ତାହାଙ୍କ କୋଳକୁ ନେଇଯାଆନ୍ତି, କାରଣ ଖ୍ରୀଷ୍ଟଙ୍କ ସହିତ ରହିବା ଅତୀବ ଶ୍ରେୟସ୍କର। ତେବେ ସେହି ପତ୍ରର ପ୍ରତ୍ୟୁତ୍ତରରେ ମୋର ବନ୍ଧୁ ଜଣକ ଲେଖିଲେ, ଏହି ବିଷୟର ନିଷ୍ପତ୍ତି ପ୍ରଭୁଙ୍କ ହାତରେ ଛାଡ଼ିଦେବା ନିମନ୍ତେ ଆପଣ କ'ଣ କିଛି ଭାବିବେ କି? ମୁଁ ବଞ୍ଚି ରହିବାକୁ ଚାହେଁ, ମୁଁ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ନିମନ୍ତେ ଆଉ କିଛିଦିନ ବଞ୍ଚି ରହିବାକୁ ଚାହେଁ, ମୁଁ ମୋର ସୁସମାଚାର ପ୍ରଚାର କାର୍ଯ୍ୟର ସବୁଠାରୁ ଉତ୍ତମ ଭାଗରେ ପହଞ୍ଚିଅଛି ଓ ମୁଁ ଏହାକୁ ଛାଡ଼ିବାକୁ ଚାହେଁ ନା। ଏଥିନିମନ୍ତେ ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଅଛି, ଆଉ ମୁଁ ଭାବେ ଯେ ଏହା ଈଶ୍ୱରଙ୍କ ସନ୍ତାନମାନଙ୍କର ଏକ ସାଧାରଣ ଚିନ୍ତାଧାରା। ପ୍ରିୟ ବନ୍ଧୁ, ଆମେ ପ୍ରତ୍ୟେକେ ସ୍ୱର୍ଗକୁ ଯିବା ପାଇଁ ଚାହୁଁ, ମାତ୍ର ଆମମାନଙ୍କୁ ତହିଁ ପୂର୍ବରୁ ଈଶ୍ୱରଙ୍କର ମହତ୍ ଅଭିମତକୁ ସଫଳ କରିବାକୁ ହେବ, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିବାକୁ ହେବ। 25-26 ପଦରେ ଲେଖା ଅଛି, ଆଉ ମୁଁ ଦୃଢ଼ ରୂପେ ଏହା ଜାଣେ ଯେ ମୁଁ ରହିବି, ହଁ ବିଶ୍ୱାସରେ ତୁମମାନଙ୍କର ବୃଦ୍ଧି ଓ ଆନନ୍ଦ ନିମନ୍ତେ ତୁମ ସମସ୍ତଙ୍କ ସହିତ ରହିବି, ଯେପରି ତୁମମାନଙ୍କ ମଧ୍ୟରେ ମୋର ପୁନର୍ବାର ଉପସ୍ଥିତି ହେତୁ ମୋ ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମମାନଙ୍କ ଦର୍ପ ଅଧିକ ବୃଦ୍ଧି ପାଇବ। ପାଉଲ ପ୍ରକୃତରେ ବଞ୍ଚି ରହିବାକୁ ଚାହାନ୍ତି, କାରଣ ତାହାଙ୍କ ନିମନ୍ତେ ଆହୁରି କିଛି କାର୍ଯ୍ୟ ବାକି ରହିଅଛି। ଏହି ଲୋକମାନେ ତାହାଙ୍କର ପ୍ରଚାର କାର୍ଯ୍ୟ ଆବଶ୍ୟକ କରନ୍ତି, ସେ ସେହି କାରାଗାର ମଧ୍ୟରୁ ମୁକ୍ତ ହୋଇ ସେମାନଙ୍କ ମଧ୍ୟକୁ ଯିବା ପାଇଁ ଚାହାନ୍ତି। ଯେଉଁ ଲୋକମାନେ ସଦାସର୍ବଦା କହନ୍ତି, ଓହ୍ ପ୍ରଭୁ ଯଦି ଆଗମନ କରିବେ, ସେମାନେ କାର୍ଯ୍ୟ କରିବାରେ ଲାଗିଯିବା ଉଚିତ। ଏହି ସ୍ଥାନ କେବଳ ଏକ ସ୍ଥାନ ଯେଉଁଠାରେ କି ଆମେ କୌଣସି କାର୍ଯ୍ୟ କରିପାରିବା ଯାହାକି ତାହାଙ୍କ ନିମନ୍ତେ ଏକ ପୁରସ୍କାରରେ ଗଣିତ ହୋଇପାରିବ। ଏହା ହେଉଛି ସେହି ମଞ୍ଚ ଯାହା ଉପରେ ଆମେ ଆମର ଖେଳ ଦେଖାଇପାରିବା। ଯେତେଦୂର ପର୍ଯ୍ୟନ୍ତ ସମ୍ଭବ ମୁଁ ବଞ୍ଚି ରହିବାକୁ ଚାହେଁ, ଓ ମୁଁ ପ୍ରଭୁଙ୍କ ନିକଟରେ ଏହି ପ୍ରତିଜ୍ଞା କରିଅଛି ଯେପର୍ଯ୍ୟନ୍ତ ସେ ମୋତେ ଏହି ଜଗତରେ ବଞ୍ଚାଇ ରଖିବେ, ସେପର୍ଯ୍ୟନ୍ତ ମୁଁ ତାହାଙ୍କ ବାକ୍ୟ ପ୍ରଚାରରେ ନିଜକୁ ନିୟୋଜିତ ରଖିବି। ଏହାପରେ 27 ପଦରେ ଲେଖା ଅଛି, ମୋହର ଏହିମାତ୍ର ଇଚ୍ଛା ଖ୍ରୀଷ୍ଟଙ୍କ ସୁସମାଚାରର ଯୋଗ୍ୟ ପ୍ରଜା ସ୍ୱରୂପେ ଆଚରଣ କର, ଯେପରି ମୁଁ ଉପସ୍ଥିତ ହୋଇ ତୁମମାନଙ୍କୁ ଦେଖିଲେ ଅବା ଅନୁପସ୍ଥିତ ଥାଇ ତୁମମାନଙ୍କ ବିଷୟରେ ଶୁଣିଲେ ଜାଣିପାରିବି ଯେ ତୁମେମାନେ ଏକ ଆତ୍ମାରେ ସ୍ଥିର ରହି ସୁସମାଚାରର ବିଶ୍ୱାସ ନିମନ୍ତେ ଏକ ପ୍ରାଣରେ ଏକ ସଙ୍ଗରେ ଉଦ୍ୟମ କରୁଅଛ। ଆମମାନଙ୍କର କେବଳ ବାକ୍ୟ ପ୍ରଚାର ନୁହେଁ, ମାତ୍ର ଆମମାନଙ୍କର ଆଚରଣ ମଧ୍ୟ ଖ୍ରୀଷ୍ଟଙ୍କ ସୁସମାଚାର ନିମନ୍ତେ ଗୌରବର କାରଣ ହେବା ଉଚିତ। ପାଉଲ ଲେଖନ୍ତି, ତୁମେମାନେ ଏକ ଆତ୍ମାରେ ସ୍ଥିର ରହି ସୁସମାଚାରର ବିଶ୍ୱାସ ନିମନ୍ତେ ଏକ ପ୍ରାଣରେ ଏକ ସଙ୍ଗରେ ଉଦ୍ୟମ କରୁଅଛ। ବାସ୍ତବରେ ଈଶ୍ୱରଙ୍କର ଲୋକମାନେ ସୁସମାଚାର କାର୍ଯ୍ୟ ନିମନ୍ତେ କେତେଦୂର ଏକତାବଦ୍ଧ ହେବା ଆବଶ୍ୟକ। ଆଜି ଯଦି ଖ୍ରୀଷ୍ଟୀୟ ମଣ୍ଡଳୀ ବାସ୍ତବ ଖ୍ରୀଷ୍ଟୀୟ ମଣ୍ଡଳୀର ସାକ୍ଷ୍ୟ ବହନ କରେ, ତାହେଲେ ଜଗତ ମଧ୍ୟ ଏହାର ବାକ୍ୟ ପ୍ରଚାର ପ୍ରତି କର୍ଣ୍ଣ ଦେବ ଓ ଖ୍ରୀଷ୍ଟଙ୍କ ପ୍ରତି ଫେରିବ। ଆଜିର ଖ୍ରୀଷ୍ଟୀୟ ମଣ୍ଡଳୀ ସୁସମାଚାରର ବିଶ୍ୱାସ ନିମନ୍ତେ ଏକ ପ୍ରାଣରେ ଏକ ସଙ୍ଗରେ ଉଦ୍ୟମ କରିବା ଉଚିତ। ଆଜିର ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ସେହିପରି ଏକତା ଓ ଏକ ମନ ଓ ଏକ ପ୍ରାଣ ପରିଲକ୍ଷିତ ହେବା ଉଚିତ। ସୁସମାଚାରର ବିଶ୍ୱାସ ନିମନ୍ତେ ଆମେ ସମସ୍ତେ ଏକତାବଦ୍ଧ ହେବା ଉଚିତ। ଏହାପରେ 28-29 ପଦରେ ଲେଖା ଅଛି, ପୁଣି କୌଣସି ବିଷୟରେ ବିପକ୍ଷମାନଙ୍କ ଦ୍ୱାରା ତ୍ରାସଯୁକ୍ତ ନୁହଁ, ତାହା ସେମାନଙ୍କ ପକ୍ଷରେ ବିନାଶର କିନ୍ତୁ ତୁମମାନଙ୍କ ପକ୍ଷରେ ପରିତ୍ରାଣର ଈଶ୍ୱରଦତ୍ତ ଏକ ଲକ୍ଷଣ, କାରଣ ଖ୍ରୀଷ୍ଟଙ୍କଠାରେ କେବଳ ବିଶ୍ୱାସ କରିବା ନିମନ୍ତେ ତୁମମାନଙ୍କୁ ଯେ ଅନୁଗ୍ରହ ଦତ୍ତ ହୋଇଅଛି ତାହା ନୁହେଁ, ମାତ୍ର ତାହାଙ୍କ ସକାଶେ ଦୁଃଖଭୋଗ ମଧ୍ୟ କରିବା ନିମନ୍ତେ ତୁମମାନଙ୍କୁ ଅନୁଗ୍ରହ ଦତ୍ତ ହୋଇଅଛି। ତାହାଙ୍କ ନିମନ୍ତେ କ୍ଲେଶଭୋଗ କରିବା ପାଇଁ ସେ ଆପଣଙ୍କ ନିମନ୍ତେ ଯେଉଁ ସ୍ଥାନ ମନୋନୀତ କରିଅଛନ୍ତି ସେହି ସ୍ଥାନକୁ ଯେତେବେଳେ ଆପଣ ଚାଲିଆସନ୍ତି ସେତେବେଳେ ଆପଣ ସେହି ଉଚ୍ଚତମ ସୋପାନରେ ପହଞ୍ଚିଯାଆନ୍ତି। ତାହିଁ ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମହାନ ଆହ୍ୱାନ, କାରଣ ତାହାଙ୍କ ସକାଶେ ଦୁଃଖଭୋଗ କରିବା ନିମନ୍ତେ ମଧ୍ୟ ଆମମାନଙ୍କୁ ଅନୁଗ୍ରହ ଦତ୍ତ ହୋଇଅଛି। ଏହାପରେ ତିରିଶ ପଦରେ ଲେଖା ଅଛି, ଆଉ ମୋତେ ଯେଉଁପରି ଯୁଦ୍ଧ କରିବାର ଦେଖିଥିଲ ପୁଣି ବର୍ତ୍ତମାନ କରୁଅଛି ବୋଲି ଶୁଣୁଅଛ, ତୁମେମାନେ ସେହିପରି ଯୁଦ୍ଧ କରୁଅଛ। ପାଉଲ ପ୍ରକୃତରେ ଜାଣିଥିଲେ ଖ୍ରୀଷ୍ଟଙ୍କ ନିମନ୍ତେ ଦୁଃଖ ସହ୍ୟ କରିବାର ଲାଭ କ'ଣ। ଖ୍ରୀଷ୍ଟଙ୍କ ନିମନ୍ତେ ଦୁଃଖ ସହ୍ୟ କରିବା ଏକ ଆଶୀର୍ବାଦର ଚିହ୍ନ, କିନ୍ତୁ ଈଶ୍ୱର ଆମମାନଙ୍କଠାରୁ ତାହାଙ୍କର ମୁଖ ଫେରାଇ ନେବାର ଚିହ୍ନ ନୁହେଁ। ଏହା ଖ୍ରୀଷ୍ଟୀୟ ଜୀବନଯାପନର ଦାର୍ଶନିକ ଭାବଧାରାକୁ ଯୋଗ କରେ, ଯାହାକି ଏହି ପ୍ରଥମ ପର୍ବର ମୁଖ୍ୟ ପ୍ରସଙ୍ଗ। ଏହି ପର୍ବଟିର ବିଷୟବସ୍ତୁ ଗୋଟିଏ ପଦରେ ସମାପ୍ତ ହୁଏ, ମୋ ନିମନ୍ତେ ଜୀବନ ଧାରଣ ଖ୍ରୀଷ୍ଟ, ପୁଣି ମୃତ୍ୟୁଭୋଗ ଲାଭଜନକ। ପ୍ରିୟ ବନ୍ଧୁ, ଆସନ୍ତୁ ସେହି ପାଉଲଙ୍କ ପରି ଆମେ ଏହି ଦୃଢ଼ ନିଷ୍ପତ୍ତି ନେଇ କହିବା, ମୋ ନିମନ୍ତେ ଜୀବନ ଧାରଣ ଖ୍ରୀଷ୍ଟ, ପୁଣି ମୃତ୍ୟୁଭୋଗ ଲାଭଜନକ। ଯଦି ମୁଁ ବଞ୍ଚେ ତାହେଲେ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ ବଞ୍ଚିବି, ଯଦି ମୁଁ ମରେ ତାହେଲେ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ ହିଁ ମରିବି। ପ୍ରଭୁ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ ଯେପରି ଆମେ ଆମର ଜୀବନରେ ଏହି ଦୃଢ଼ ନିଷ୍ପତ୍ତି ନେଇ ପ୍ରଭୁଙ୍କ ନିମନ୍ତେ ଜୀବନ ଧାରଣ କରୁ। ତାହିଁ ହେଉଛି ଖ୍ରୀଷ୍ଟୀୟ ଜୀବନର ବାସ୍ତବ ଦାର୍ଶନିକ ଚିନ୍ତାଧାରା। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, আপনার ঈশ্বর বাক্য শুণবা নিমন্তে সময় দিয়ে আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহাঙ্কর প্রেম বিষয়ে অধিক জাঁয়া চাহিদি, যাকি আপনার পাপর উদ্ধার পাইব নিমন্তে পথ দেখাইব, তাহলে আমসহিত পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখুন, odia.ttb@radio882.com। তবে আজ পাই এখানে রাখুছু। প্রভু যীশু আপনাদের আশীর্বাদ করন্তু। নমস্কার।
ବିରୋଧ କରିବି।